ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପ୍ରତି। ଅଷ୍ଟାଦଶ ଲୋକସଭା ଓ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଛି। ଓଡ଼ିଶାରେ 147 ଆସନ ମଧ୍ୟରୁ ବିଜେପି 78 ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜେଡ଼ିକୁ 51 ଆସନ ମିଳିଥିବାବେଳେ କଂଗ୍ରେସ 14, ସ୍ୱାଧୀନ ପ୍ରାର୍ଥୀ 3 ଓ ସିପିଏମ୍ ଗୋଟିଏ ଆସନରେ ବିଜୟ ଲାଭ କରିଛି। ସେହିଭଳି ରାଜ୍ୟରେ 21 ଲୋକସଭା ଆସନ ମଧ୍ୟରୁ ବିଜେପି 20 ଆସନରେ ଜିତିଥିବାବେଳେ କଂଗ୍ରେସ ଗୋଟିଏ ଆସନରେ ଜିତିପାରିଛି। ଓଡ଼ିଶାରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ଉତ୍ତମ ପ୍ରଶାସନ ଓ ଓଡ଼ିଶାର ଅଭିନବ ସଂସ୍କୃତି ପାଇଁ ଏହା ଏକ ଐତିହାସିକ ବିଜୟ। ଓଡ଼ିଶାବାସୀଙ୍କ ସ୍ୱପ୍ନକୁ ପୂରଣ କରିବା ଓ ରାଜ୍ୟର ପ୍ରଗତିକୁ ନୂତନ ଶିଖରକୁ ନେବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି। ସମ୍ବଲପୁର ଲୋକସଭା ଆସନରୁ ବିଜୟ ଲାଭ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ଏକ ନୂଆ ଇତିହାସ ଲେଖାଯାଇଛି। ଏହି ବିଜୟ କେବଳ ବିଜେପିରେ ନୁହେଁ, ବରଂ 4.5 କୋଟି ଓଡ଼ିଆଙ୍କର ବିଜୟ। ଶ୍ରୀ ପ୍ରଧାନ ଏକବିଂଶ ଶତାବ୍ଦୀରେ ଓଡ଼ିଶାକୁ ଏକ ଅଗ୍ରଣୀ ଅଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ ରାଷ୍ଟ୍ର ନେତୃତ୍ୱ ସହ ରାଜ୍ୟ ନେତୃତ୍ୱଗଣଙ୍କୁ ଅନୁରୋଧ କରିଛନ୍ତି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ବିଜେଡ଼ିର ସମସ୍ତ କର୍ମୀ, ନେତାଙ୍କର ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଷ୍ଟାଦଶ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। 543 ଲୋକସଭା ଆସନ ମଧ୍ୟରୁ ଏନ୍ଡିଏ 292 ଆସନ ହାସଲ କରିଥିବାବେଳେ ଇଣ୍ଡିମେଣ୍ଟ 233 ସିଟ୍ରେ ବିଜୟ ହାସଲ କରିଛି। ଅନ୍ୟାନ୍ୟ 18 ଆସନ ପାଇଛନ୍ତି। ବିଜେପି ଏକାକୀ 240 ସିଟ୍ ପାଇଥିବାବେଳେ ତେଲୁଗୁଦେଶମ 16 ଏବଂ ଜେଡିୟୁ 12 ଆସନ ଅକ୍ତିଆର କରିଛି। ସେହିଭଳି କଂଗ୍ରେସ ଏକାକୀ 69 ଆସନ ଜିତିଥିବାବେଳେ ସମାଜବାଦୀ ପାର୍ଟି 37, ତୃଣମୂଳ କଂଗ୍ରେସ 29 ଏବଂ ଡିଏମ୍କେ 22 ସିଟ୍ ହାସଲ କରିଛି। ବିଜୟ ଲାଭ କରିଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାନ୍ଧୀନଗର ଆସନରୁ, ଓମ୍ ବିର୍ଲା କୋଟାରୁ, ଅର୍ଜୁନ ରାମ ମେଘୱାଲ ବିକାନେର, ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ ରହିଛନ୍ତି। ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି। ନିଟ୍ ପକ୍ଷରୁ ଟପର ତାଲିକା ପ୍ରକାଶ କରାଯାଇ ନଥିଲେ ମଧ୍ୟ 67 ଜଣ ଛାତ୍ରଛାତ୍ରୀ 99.99% ସ୍କୋର ହାସଲ କରି 1 ନମ୍ବର ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ଦେଶ ତଥା ଦେଶ ବାହାରେ ମୋଟ 557 ସହରରେ ହୋଇଥିବା 4,750 କେନ୍ଦ୍ରରେ 24 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ 96.94% ପରୀକ୍ଷା ଦେଇଥିଲେ। ଯୋଗ୍ୟ ଛାତ୍ରଛାତ୍ରୀ ପରୀକ୍ଷା ଫଳ ସମ୍ପର୍କିତ ଅଧିକ ତଥ୍ୟ ପାଇଁ www.mcc.nic.in ୱେବ୍ସାଇଟ୍ରୁ ଜାଣିପାରିବେ। ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 34 ବୃଦ୍ଧି ପାଇଛି। ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି, ମୋଟ 149 ଅଭିଯୋଗ ଆସିଥିଲା, ସେଥିମଧ୍ୟରୁ 34 ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିଲା। ସେହିଭଳି 24 ଜଣଙ୍କର ମୃତ୍ୟୁ ଅନ୍ୟାନ୍ୟ କାରଣରୁ ହୋଇଥିବା ଜିଲ୍ଲାପାଳମାନେ ସ୍ୱଷ୍ଟ କରିଛନ୍ତି। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ସନ୍ଧ୍ୟା 7:00ରୁ ରାତି 10:30 ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀବିଗ୍ରହମାନଙ୍କର ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀନଗରସ୍ଥିତ ଅସ୍ଥାୟୀ ରଥକଳାରେ 3 ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଗତକାଲି ରଥକଳାରେ ଭୋଇ ସେବକମାନେ ଦଣ୍ଡା କାଠଗୁଡ଼ିକର ସାଇତା କାର୍ଯ୍ୟ ଶେଷ କରିଛନ୍ତି। ସେହିଭଳି 3 ରଥର 21 ଅକ୍ଷର ଉଭୟ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥକଳା ପାର୍ଶ୍ୱରେ ନିର୍ମିତ ଏକ ସ୍ୱତନ୍ତ୍ର ଚାଳିରେ କରତୀ ସେବକମାନେ ତାଳଧ୍ୱଜ ରଥର ପୋଲ ଗୟଳ ଚୌପଟ ପାଇଁ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ। 1974 ଜୁନ୍ 5 ତାରିଖରୁ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଭୂମିର ପୁନରୁଦ୍ଧାର, ମରୁଭୂମିକରଣ ଓ ମରୁଡ଼ିର ପ୍ରତିରୋଧ, ପରିବେଶ ପ୍ରତି ସମାଜର ଦାୟିତ୍ୱ ଓ କର୍ତ୍ତବ୍ୟବୋଧକୁ ମନେ ପକାଇବା ଏବଂ ପ୍ରଦୂଷଣର ଭୟାବହତା ଓ ପ୍ରତିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ନେଇ ଆଜି ପାଇଁ ବୌଦ୍ଧ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।